आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସର୍ବୋଚ୍ଚ ନ୍ୟାୟାଳୟର 75 ବର୍ଷ ପୂର୍ତ୍ତି ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଫଳନ ଅଟେ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 3 ନୂତନ ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଭାରତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ। ଏବଂ ବିଶ୍ୱସ୍ତରୀୟ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମକୁ ଅତିକ୍ରମ କଲା ଭାରତର ୟୁପିଆଇ। 4 81 ଲକ୍ଷ କୋଟି ଟଙ୍କାର କାରବାର ସୂଚନା। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଶିଶୁମାନଙ୍କ ସୁରକ୍ଷା ଏବେ ଆମ ପାଇଁ ଚିନ୍ତାର ବିଷୟ ପାଲଟିଛି। ସେ କହିଛନ୍ତି ଦେଶରେ ମହିଳାଙ୍କ ସୁରକ୍ଷା ନିମନ୍ତେ ନିୟମ କରାଯାଇଥିଲେ ମଧ୍ୟ ଏହାକୁ ଆହୁରି ସକ୍ରିୟ ଢଙ୍ଗରେ ଲାଗୁ କରିବାର ଆବଶ୍ୟକତା ରହିଛି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଜିଲ୍ଲା ନ୍ୟାୟପାଳିକାର 2-ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅତ୍ୟାଚାର ସମ୍ଭନ୍ଧିତ ମାମଲାଗୁଡ଼ିକର ଯେତେ ଶୀଘ୍ର ସମାଧାନ ହୋଇପାରିବ ସେତେ ଶୀଘ୍ର ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ସେ କହିଛନ୍ତି
ଦେଶ ମେ ମହିଳା ସୁରକ୍ଷା କେ ଲିଏ କଇ କଠୋର କାନୁନ ବନେ ହେଁ। 2019 ମେ ସରକାର ନେ ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ କି ସ୍ଥାପନା କି ଯୋଜନା ବନାଇ। ଇସକେ ତହତ ଅହମ ଗବାହୋଁ କେ ଲିଏ ଡିପୋଜିସନ ସେଣ୍ଟର୍ସ କା ପ୍ରାବଧାନ ହେ। ଇସମେ ଭି ଡିଷ୍ଟ୍ରିକ୍ଟ ମନିଟରିଂ କମିଟିଜ୍ କି ଭୂମିକା ମହତ୍ୱପୂର୍ଣ୍ଣ ହୋ ସକତୀ ହେ। ହମେ ଇନ କମିଟିଓ କୋ ଔର ଅଧିକ ସକ୍ରିୟ କରନେ କି ଜରୁରତ ହେ।
ଶ୍ରୀ ମୋଦି କହିଛନ୍ତି ସୁପ୍ରିମକୋର୍ଟର ସ୍ଥାପନାର 75 ବର୍ଷ ପୂର୍ତ୍ତି ଗଣତନ୍ତ୍ରର ଜନନୀ ଭାବରେ ଭାରତର ସମ୍ମାନ ବୃଦ୍ଧି କରିଛି। ସେ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର 75 ବର୍ଷ ଭାରତୀୟ ସମ୍ଭିଧାନ ଏବଂ ଏହାର ମୂଲ୍ୟବୋଧର ଯାତ୍ରାକୁ ସୂଚାଉଛି। ସେ କହିଛନ୍ତି ଏହି ଯାତ୍ରା ଭାରତୀୟ ଗଣତନ୍ତ୍ରର ପରିପକ୍ୱତାର ପ୍ରତିଫଳନ ଅଟେ। ଶ୍ରୀ ମୋଦି କହିଛନ୍ତି ଜରୁରୀକାଳୀନ ପରିସ୍ଥିତିରେ ସର୍ବୋଚ୍ଚ ନ୍ୟାୟାଳୟ ଦେଶବାସୀଙ୍କ ମୌଳିକ ଅଧିକାରଗୁଡ଼ିକର ଗ୍ୟାରେଣ୍ଟି ପ୍ରଦାନ ସହ ଦେଶର ହିତ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକରେ ରାଷ୍ଟ୍ରୀୟ ଏକତାର ସୁରକ୍ଷା କରିଛନ୍ତି। ସେ କହିଛନ୍ତି ଦେଶର ନାଗରିକମାନେ ସର୍ବୋଚ୍ଚ ନ୍ୟାୟାଳୟ କିମ୍ବା ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ କରିନାହାନ୍ତି। ତେଣୁ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାପନର 75 ବର୍ଷ ପୂର୍ତ୍ତିରେ ଭାରତୀୟ ଗଣତନ୍ତ୍ରର ଗୌରବ ଆହୁରି ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
सुप्रीम कोर्ट के ये 75 वर्ष मदर ऑफ डेमोक्रेसी के रूप में भारत के गौरव को और अधिक बढ़ाते हैं। ये हमारे उस सांस्कृतिक उद्घोष को बल देते हैं जो कहता है सत्यमेव जयते नानृतम। इस समय देश अपनी के आजादी के 75 वर्ष पूरे करके संविधान की 75वीं वर्षगांठ मनाने जा रहा है। इसलिए इस अवसर में भी गर्व भी है, गौरव भी है और प्रेरणा भी है।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଡାକ ଟିକଟ ଏବଂ ସ୍କାରକୀ ମୁଦ୍ରା ଉନ୍କୋଚନ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଭାରତୀୟ ଆଇନ ବ୍ୟବସ୍ଥା ସହ ଜଡ଼ିତ ନ୍ୟାୟପାଳିକାର ବିଭିନ୍ନ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣି, ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ର ସଭାପତି କପିଲ ସିବଲ ଏବଂ ଭାରତୀୟ ବାର୍ କାଉନ୍ସିଲ୍ର ଅଧ୍ୟକ୍ଷ ମନନ କୁମାର ମିଶ୍ର ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 3 ନୂତନ ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତର ଅଭିଯାନକୁ ସାକାର କରିବା ପାଇଁ ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ମିରଟ ଲକ୍ଷ୍ନୌ, ମଦୁରାଇ ବେଙ୍ଗାଲୁରୁ ଏବଂ ଚେନ୍ନାଇ ନାଗରକୋଇଲି ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରିବ। ଏହି ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବା ସହ ଉତ୍ତରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକର ଲୋକମାନେ ଉପକୃତ ହେବେ। ଏହି ଟ୍ରେନ୍ ଚଳାଚଳ ଦ୍ୱାରା ସାଧାରଣ ଯାତ୍ରୀଙ୍କ ସମେତ ବ୍ୟବସାୟୀ, ବୃତ୍ତିଧାରୀ ଓ ଛାତ୍ରଛାତ୍ରୀମାନେ ସୁବିଧାରେ ଯାତାୟତ କରିପାରିବେ। ଉପରାଷ୍ଟ୍ରପତି ଜଗଦୀପ ଧନକଡ ଆଜିଠାରୁ 2-ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଏହି ଗସ୍ତକାଳରେ ଉପରାଷ୍ଟ୍ରପତି ଧନକଡ ଡେରାଡୁନ୍ସ୍ଥିତ ସିଏସ୍ଆଇଆର୍ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ୍ରେ ବୈଜ୍ଞାନିକ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ। ସେ ଡେରାଡୁନ୍ର ରାଷ୍ଟ୍ରୀୟ ଭାରତୀୟ ସାମରିକ ମହାବିଦ୍ୟାଳୟ ଏବଂ ଏମ୍ସ ରିଷିକେଶକୁ ମଧ୍ୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଉପରାଷ୍ଟ୍ରପତି ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହ ଭାବ ବିନିମୟ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ, ମାଳଦ୍ୱୀପ, ମରିସସ୍ ଏବଂ ଶ୍ରୀଲଙ୍କା ଭାରତ ମହାସାଗର ଅଞ୍ଚଳରେ ସୁରକ୍ଷା ଓ ସ୍ଥିରତା ଆହ୍ୱାନର ମୁକାବିଲା କରିବା ପାଇଁ କଲମ୍ବୋ ସୁରକ୍ଷା ସମ୍ମିଳନୀ ସିଏସ୍ସି ସଚିବାଳୟ ପ୍ରତିଷ୍ଠା ପାଇଁ ଚାର୍ଟର ଏବଂ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଶ୍ରୀଲଙ୍କା ସରକାରଙ୍କ ଦ୍ୱାରା ଏହି ସ୍ୱାକ୍ଷର ସମାରୋହ ଆୟୋଜନ କରାଯାଇଥିଲା। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ମାଳଦ୍ୱୀପ ମରିସସ୍ ଓ ଶ୍ରୀଲଙ୍କାର ପ୍ରତିନିଧିମାନେ ଗତକାଲି ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରମାନଙ୍କ ତରଫରୁ ଏହି ଦସ୍ତାବିଜ୍ରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ ପାରମ୍ପରିକ ଅଣପାରମ୍ପରିକ ଏବଂ ନୂତନ ଭାବେ ଦେଖାଦେଇଥିବା ହାଇବ୍ରିଡ୍ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ କଲମ୍ବୋ ସୁରକ୍ଷା ସମ୍ମିଳନୀ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ସୁରକ୍ଷା ସ୍ତମ୍ଭରେ ନିରନ୍ତର ଆଞ୍ଚଳିକ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସିଏସ୍ସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ବିପଦ ଏବଂ ସାଧାରଣ ଚିନ୍ତାର ଆହ୍ୱାନର ସମୁଚିତ ମୁକାବିଲା କରି ଆଞ୍ଚଳିକ ସୁରକ୍ଷାକୁ ପ୍ରୋହାହନ ପ୍ରଦାନ କରିବା। ସିଏସ୍ସି ଅଧୀନରେ ସହଯୋଗର ପାଞ୍ଚଟି ସ୍ତମ୍ଭ ରହିଛି। ସେଗୁଡ଼ିକ ହେଲା ସାମୁଦ୍ରିକ ସୁରକ୍ଷା ଏବଂ ସୁରକ୍ଷା, ଆତଙ୍କବାଦ ଏବଂ ଉଗ୍ରବାଦର ମୁକାବିଲା, ଚୋରାଚାଲାଣ ଏବଂ ଅନ୍ତର୍ଜାତୀୟ ସଂଗଠିତ ଅପରାଧର ମୁକାବିଲା, ସାଇବର ସୁରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଭିଭିଭୂମି ଓ ଜ୍ଞାନକୌଶଳର ସୁରକ୍ଷା, ମାନବିକ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ୍। ଶ୍ରୀଲଙ୍କା ଗସ୍ତ ସମୟରେ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ, ପ୍ରଧାନମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେ ଶ୍ରୀଲଙ୍କା ଓ ମାଳଦ୍ୱୀପର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ସେ ଭେଟିଥିଲେ। ସେ ଶ୍ରୀଲଙ୍କାର ବିରୋଧୀ ଦଳ ନେତା ସାମାଗି ଜନ୍ ବାଲ ଓଗେୟ, ସଜିଜ୍ ପ୍ରେମଦାସା, ସାଂସଦ ତଥା ନ୍ୟାସନାଲ୍ ପିପୁଲ୍ସ ପାୱାରର ନେତା ଅନୁରାଗ କୁମାର, ଦିଶା ନାୟକଙ୍କ ସହିତ ଉତ୍ତର ପୂର୍ବ ଏବଂ ଉପାନ୍ତ ଅଞ୍ଚଳ ସମେତ ରାଜନୈତିକ ନେତା ତଥା ପ୍ରତିନିଧିମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମକୁ ଅତିକ୍ରମ କରି ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଚଳିତ ବର୍ଷ ଏପ୍ରିଲ୍ରୁ ଜୁଲାଇ ମାସ ମଧ୍ୟରେ ପ୍ରାୟ 81 ଲକ୍ଷ କୋଟି ଟଙ୍କାର କାରବାର କରିଛି, ଯାହା ଏକ ବର୍ଷ ମଧ୍ୟରେ ଆଶ୍ଚର୍ଯ୍ୟଜନକ 37% ବୃଦ୍ଧି ଅଟେ। ବିଶ୍ୱ ପେମେଣ୍ଟ ହବ୍ ପେ ସିକ୍ୟୋର୍ର ସଦ୍ୟତମ ତଥ୍ୟ ଅନୁଯାୟୀ ୟୁପିଆଇ ପ୍ରତି ସେକେଣ୍ଡରେ 3,729.1 ନେଣଦେଣ ପ୍ରକ୍ରିୟାକରଣ କରିଥିଲା, ଯାହା 2022ରେ ପଞ୍ଜିକୃତ ହୋଇଥିବା ପ୍ରତି ସେକେଣ୍ଡରେ 2,349 ନେଣଦେଣ ତୁଳନାରେ 58% ବୃଦ୍ଧି ଦର୍ଶାଉଛି। ଏହି ନେଣଦେଣ ସଂଖ୍ୟାରେ ଚୀନ୍ର ଆଲିପେ, ପେପଲ୍ ଏବଂ ବ୍ରାଜିଲ୍ର ପିକ୍ସକୁ ଏହା ଅତିକ୍ରମ କରିଛି। ସୂଚନାଯୋଗ୍ୟ, ଜୁଲାଇ ମାସରେ ୟୁପିଆଇ କାରବାର 20.6 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି, ଯାହା ଗୋଟିଏ ମାସରେ ସର୍ବାଧିକ ଅଟେ। ତେବେ ପ୍ରକ୍ରିୟାକୃତ ୟୁପିଆଇର ନେଣଦେଣର ମୂଲ୍ୟ କ୍ରମାଗତ ଭାବେ ଗତ 3 ମାସ ଧରି 20 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିଲା ବୋଲି ଜଣାପଡ଼ିଛି। ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆମ୍ ଆଦମୀ ପାର୍ଟି ଆପ୍ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଜିତେନ୍ଦ୍ର ଗୁପ୍ତାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଏକ ସ୍କାରକପତ୍ର ପ୍ରଦାନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାରର କାର୍ଯ୍ୟକାରିତାକୁ ନେଇ ବିଜେପି ଚିନ୍ତା ପ୍ରକଟ କରିଛି। ଅତ୍ୟାବଶ୍ୟକ ସେବା ଏବଂ ଦିଲ୍ଲୀର ନାଗରିକମାନଙ୍କର ସାମଗ୍ରିକ କଲ୍ୟାଣକୁ ପ୍ରଭାବିତ କରୁଥିବା ଜାତୀୟ ରାଜଧାନୀରେ ପ୍ରଶାସନର ଅବନତି ନେଇ ବିଜେପି ଅଭିଯୋଗ କରିଛି। ଜାତୀୟ ରାଜଧାନୀରେ ସାୟିଧାନିକ ମୂଲ୍ୟବୋଧ ଏବଂ ଗଣତାନ୍ତ୍ରିକ ନିୟମର ଅବକ୍ଷୟକୁ ରୋକିବା ପାଇଁ ତୁରନ୍ତ ରାଷ୍ଟ୍ରପତି ହସ୍ତକ୍ଷେପ କରନ୍ତୁ ବୋଲି ଏଥିରେ କୁହାଯାଇଛି। ଭାରତୀୟ ସେନା ପକ୍ଷରୁ ନମନ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରତିରକ୍ଷା, ପେନ୍ସନ୍ଭୋଗୀ ଓ ବରିଷ୍ଠ ସେନା କର୍ମଚାରୀଙ୍କ ପରିବାରକୁ ସେବା ଓ ସମର୍ଥନ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ପ୍ରୋଜେକ୍ଟ ନମନର ପ୍ରଥମ ପର୍ଯ୍ୟାୟରେ ଦେଶର 14 ପ୍ରମୁଖ ସ୍ଥାନରେ ସାଧାରଣ ସେବାକେନ୍ଦ୍ର ସ୍ଥାପନ କରାଯାଇଛି। ସେଗୁଡ଼ିକ ହେଉଛି ଦିଲ୍ଲୀ, ଜଳନ୍ଧର, ଲେହ, ଡେରାଡୁନ୍, ଲକ୍ଷ୍ନୌ, ଯୋଧପୁର, ବେଙ୍ଗଦୁବି, ଗୋରଖପୁର, ଝାନ୍ସୀ, ସିକନ୍ଦରାବାଦ, ସାଗର, ଗୁଣ୍ଟୁର ଏବଂ ଅହମ୍ମଦାବାଦ। ସାମାଜିକ ଗଣମାଧ୍ୟମ ଏକ୍ସ ବ୍ରାଜିଲ୍ର ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ନ କରିବା ହେତୁ ସେଠାରେ ଏହାକୁ ନିଷେଧ କରାଯାଇଛି। ବ୍ରାଜିଲ୍ରେ ଏକ୍ସର ନ୍ୟାୟିକ ପ୍ରତିନିଧିଙ୍କ ନାମ ଜଣାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଏକ୍ସ ଏହା ପାଳନ କରିନାହିଁ। ସୂଚନା ପ୍ରଦାନ କ୍ଷେତ୍ରରେ ତ୍ରୁଟି ଏବଂ ବକ୍ତବ୍ୟର ଅଧିକାର ଭଳି ସମସ୍ୟାକୁ ନେଇ ବ୍ରାଜିଲ୍ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଆଲେକ୍ଜାଣ୍ଡ୍ରା ଡି ମୋରେସ୍ ଗତ ସପ୍ତାହରେ ସାମାଜିକ ଗଣମାଧ୍ୟମ ଏକ୍ସରେ ମାଲିକ ଏଲେନ୍ ମସ୍କଙ୍କୁ ସତର୍କ କରାଇ ଦେଇଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସର୍ବୋଚ୍ଚ ନ୍ୟାୟାଳୟର 75 ବର୍ଷ ପୂର୍ତ୍ତି ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଫଳନ ଅଟେ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 3 ନୂତନ ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଭାରତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ବିଶ୍ୱସ୍ତରୀୟ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମକୁ ଅତିକ୍ରମ କଲା ଭାରତର ୟୁପିଆଇ। ସମ୍ବାଦ ପ୍ରସାରଣ ଶେଷ ହେଲା।